ବିଶ୍ରାମ କରିବ ଗୋଟେ ସମୟ ଦେଖ ଜନ୍ମରୁ କେତେ ପର୍ଯ୍ୟନ୍ତ ହବ ମୋ ତାର ଗୁଡାକ ଉନ୍ନୀତ ହେଇଯିବେ, ତଳେ ଲାଗିବେ, ହସିବା ପିଲା ଭରିକି କରିବ। ତେଣୁ ମୁଁ ସେଇ ସମୟରେ ଖେଳାଳିଲା ଔପଚାର ପାଇଁ କରିବି। ତୁ ଯେ କହିଲୁ ମୁଁ କାଠ ନୁହଁ, ମୁଁ କାଠରେ ବ୍ରହ୍ମ ବିଜେ ଅଛି, ଏ ପୃଥିବୀରେ ବ୍ରହ୍ମ ଗୋଟାଏ ଦୁଇଟା ହବନି, ସୂର୍ଯ୍ୟ ଗୋଟାଏ ଦୁଇଟା ହବନି। ତେଣୁ ସେଇ ସମୟରେ ମୋର ଖେଳିଲା ପରିଚୟ ଏତଙ୍କୁ ଦେଲି ଛଅକେ ତିରିଶ କୋଡ଼ିଏ ବର୍ଷ ଅଛନ୍ତି, ଜୀବନ ନଥାଏ କ'ଣ ବୁଝିବ ଆଉ ତା ନା ଗୋବର୍ଦ୍ଧନ ପିଲା ହେଇଦେବ, ଗୋବରୀ ନେଇଯିବ। ସେ ଖେଳ ସ୍ଥାନରେ ଗୋପାଳ ମାନଙ୍କର ବ୍ରତ ହେଇଯିବ, ମୋ ବ୍ରତ ଗୋପାଳ ଅଧିକାରୀ ହେବ। ସେଇ ସମୟରେ ଘୋର କରି ଆୟତ ସ୍ଥାନ ରହିବନି, ପ୍ରଜା ପ୍ରଜା ରହିବନି, ଗୁରୁ ଶିଷ୍ୟ ରହିବନି, ମା ବାପ ରହିବନି, ଶିକ୍ଷା ଉଚ୍ଚ ରହିବନି। ସେଇ ସମୟ ଅଠେଇ ସମୟ ମଣିଷ କାଟେ ଚାଲିବନି, ଜ୍ଞାନ ବାହାନରେ ନୂତନ ଯୁଗ ଏଇ ମଣିଷ ନୂତନ ଭଗବନ ସମୟଟା ବଦଳିବ। 2017 ଜୁନ 22 ତାରିଖକୁ ଇଆଡ଼କୁ ଇଆଡ଼କୁ କରି ଦୋଳ ଭଙ୍ଗା ସବୁ ତିଆରି ଆସିବ। ସେଇ ସମୟକୁ ସତ୍ୟ ଉପଯୋଗ ସତ ଭୂମିକ ହବ ଏଇଭଳି ଦେଖି ନାହିଁ କାଲି ଜାତି ହେଲା ସେମାନେ ଦେଖି ଯାଇଛି ସେମିତି ଯାଇ ଘରେ ବସିବ ଘରେ ଯାଇକରି ବୁଲିବା ଭିତରେ ଦେଖିଥାନ୍ତ କି ଅସଙ୍ଗ ତାଙ୍କର ଭାରି ଘୋଡ଼ା କିଛି ନାହିଁ ଦୁର୍ଘଟଣା ଯଦି କଣ ଲୋକ ଜନ୍ମ ଦେବେ କେତେ କୁଆଡେ ଖର୍ଚ୍ଚ ଯାଇକି ଖାଇଛୁ ଗୋଟିଏ ଘରେ ହଉ ସେ ଗୋଟିଏ କଥା ହଉ ନହେଲେ ତାଙ୍କୁ ଝିଅ କହିଲେ ଦେଇକି ଆଣିକି ଆସ ଗୋଟେ ଗୋଟେ ଦିଅ ଚାହେ ମଞ୍ଜୁ ଦେଇ ଦିଅ ଗୋଟିଏ ଦିନ ତାଙ୍କ ଜନ୍ମ ହୁଏ ସିଏ ଦର୍ଶନ ହୋଇ ଆସିଲା
ଆଜି ଦର୍ଶନ କରିବାକୁ ଟିକେ ଲାଗିବ କାହିଁକି ଭଗବାନଙ୍କ ପାଖକୁ ଆସୁଛନ୍ତି ଯଦି ଆମର ଏଟା ନୁହଁ ସବୁ ତମର ଆମେ ଆଜି ଅଛୁ କାଲି ଯାଇଛୁ ଆମର କିଛି ହେଉଛି ଯେତେବେଳେ ଦେଖୁଛୁ ସେତେବେଳେ ମଧ୍ୟ ଦେଉଥାଏ ଆମର କଣ ସେଇ ସମୟରେ ଅପେକ୍ଷା କରିବି ତମ ଘରେ ଦେଖାଏ ଆଉ ଅପେକ୍ଷା ଅଛି ଆରମ୍ଭ ହେବ ଆମର ଅଛି।